ആകാശവാണി. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ଭାରତକୁ 2029 ସୁଦ୍ଧା ନିଶାମୁକ୍ତ କରିବା ଲାଗି 3 ବର୍ଷିଆ ରୂପରେଖ ପ୍ରସ୍ତୁତ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଦିଲ୍ଲୀ ଅଟ୍ଟାଳିକା ଭୁଷୁଡ଼ିବା କାରଣରୁ ଗୋଆରେ ବିଭିନ୍ନ କାର୍ଯ୍ୟକ୍ରମ ବାତିଲ. ଶିକ୍ଷାନୁଷ୍ଠାନଗୁଡ଼ିକ ସମାଜ ପାଇଁ ଦାୟିତ୍ୱ ସମ୍ପନ୍ନ ନାଗରିକ ସୃଷ୍ଟି କରିବା ଉପରେ ଉପରାଷ୍ଟ୍ରପତିଙ୍କ ଗୁରୁତ୍ୱ. ଶ୍ରୀଲଙ୍କାକୁ ଆସନ୍ତା ମଙ୍ଗଳବାରଠାରୁ 3 ଦିନିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ. ମଧ୍ୟପ୍ରଦେଶରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି. ଏବଂ ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 2029 ସୁଦ୍ଧା ଭାରତକୁ ନିଶାମୁକ୍ତ କରିବା ଲାଗି 3 ବର୍ଷିଆ ରୂପରେଖ ପ୍ରସ୍ତୁତ କରାଯାଇଥିବା କହିଛନ୍ତି. ନିଶା ଔଷଧ ବିରୋଧରେ ଜାତୀୟ ଅଭିଯାନ ଗ୍ରହଣ କରିବା ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଛନ୍ତି. ଗୋଆକୁ 3 ଦିନିଆ ଗସ୍ତରେ ଯାଇ ସେଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, 2019 ପରଠାରୁ ନିଶା କାରବାରକୁ ବନ୍ଦ କରିବା ଲାଗି ପୁନର୍ଥଇଥାନ, ଆର୍ଥିକ କାରବାର ତଦନ୍ତ, ଗୁଇନ୍ଦା ଯୋଗାଯୋଗ ଏବଂ ଚଢ଼ଉ ଅଭିଯାନକୁ ସରକାର ତ୍ୱରାନ୍ୱିତ କରିଛନ୍ତି। 2014ରୁ 2024 ମସିହା ମଧ୍ୟରେ ପ୍ରାୟ 1,99,000 କୋଟି ଟଙ୍କା ମୂଲ୍ୟର 1,19,00,000 କିଲୋଗ୍ରାମର ନିଶାଦ୍ରବ୍ୟ ଜବତ କରାଯାଇଛି।
2029 ଭାରତ କୋ ନଶା ମୁକ୍ତ ବନାନେ କି ଏକ ରୋଡ ମ୍ୟାପ ବନା ହୈ। ଗୃହ ମନ୍ତ୍ରାଳୟ, ଭାରତ ସରକାର ଓ ସବୁ ରାଜ୍ୟ ସରକାର ଏକ ସାଥ କାମ ମେ ଲଗି। 26 ସେ 29 କୋ ହମନେ ମିଶନ ମୋଡ ଅବଧି କେ ରୂପ ମେ ଚିହ୍ନିତ କିଆ ହୈ। ସମୟ ସୀମା ତୟ କି ହୈ। ଅଲଗ ଅଲଗ ମନ୍ତ୍ରାଳୟ କୋ ଉତ୍ତରଦାୟୀ ବନାୟା ଗୟା ହୈ। 4 ସ୍ତମ୍ଭୋ ପର ହମାରା ରୋଡ ମ୍ୟାପ ଭିଜନ ଡକ୍ୟୁମେଣ୍ଟ ହୈ। ଏକ ଇଣ୍ଟେଲିଜେନ୍ସ ଅର୍ ଅପରେସନ ଆଧାରିତ ଫୋର୍ସମେଣ୍ଟ, ଦୂସରା ପ୍ରିକର୍ସର ଅର୍ ସିନ୍ଥେଟିକ ଡ୍ରଗ ପର ନିୟନ୍ତ୍ରଣ, ତୀସରା ଡିମାଣ୍ଡ ଅର୍ ହାର୍ମ ରିଡକ୍ସନ ଅର୍ ଚୌଥା କ୍ଷମତା ନିର୍ମାଣ ଅର୍ ସମନ୍ୱୟ।
ଶ୍ରୀ ଶାହା ଗୋଆ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଦକ୍ଷିଣ ପଶ୍ଚିମ ଦିଲ୍ଲୀ ସତ୍ୟନିକେତନଠାରେ ବହୁତଳ ଅଟ୍ଟାଳିକା ଭୁଷୁଡ଼ି ପଡ଼ିବା ଘଟଣା ପରେ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଗୋଆର କଦମ୍ବ ପ୍ଲାଟ୍ୟୁଠାରେ ନୂତନ ଭାବେ ନିର୍ମିତ ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ଥିଲା। ଶ୍ରୀ ଶାହା ସେଠାରେ କାର୍ଯ୍ୟାଳୟ ଉଦ୍ଘାଟନ କରିବା ସହ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ଥିଲା। ଶ୍ରୀ ଶାହାଙ୍କର ଆସନ୍ତାକାଲି 28ତମ ପଶ୍ଚିମାଞ୍ଚଳ ଜୋନାଲ ପରିଷଦ ବୈଠକ ଏବଂ ଗୋଆ ପୁଲିସକୁ ରାଷ୍ଟ୍ରପତିଙ୍କ ପୁଲିସ କଲର ପ୍ରଦାନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ଶ୍ରୀ ଶାହା ଗୋଆରୁ ଆଜି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ଆଜି ଏକ 5 ମହଲା ବିଶିଷ୍ଟ ଅଟ୍ଟାଳିକା ଭୁଷୁଡ଼ି ପଡ଼ିଛି। ଦିଲ୍ଲୀ ଅଗ୍ନିଶମ ବାହିନୀ 3 ଜଣ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। 18ଟି ଅଗ୍ନିଶମ ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ତରଣଜିତ ସିଂ ସାନ୍ଧୁ ସମସ୍ତ ବିଭାଗକୁ ସମନ୍ୱୟ ରଖି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ସାନ୍ଧୁ କହିଛନ୍ତି, ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ପରିସ୍ଥିତିକୁ ଦୃଷ୍ଟିରେ ରଖି ନିକଟସ୍ଥ ଅଟ୍ଟାଳିକାଗୁଡ଼ିକୁ ଖାଲି କରିବା ସହ ଭଗ୍ନ ଅଟ୍ଟାଳିକା ମଧ୍ୟରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସମସ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରମାନଙ୍କର କ୍ୟାରିୟର ଗଠନ ଉପରେ ଜୋର୍ ନ ଦେଇ ଗଣତନ୍ତ୍ର ଏବଂ ସମାଜ ପାଇଁ ଏକ ଦାୟିତ୍ୱ ସମ୍ପନ୍ନ ନାଗରିକ ଭାବେ ଗଢ଼ିତୋଳିବା ଲାଗି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗୁଆହାଟୀଠାରେ ଆଜି ଗୀତାନଗର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ରାଷ୍ଟ୍ରର ପ୍ରଗତି ପାଇଁ ଗୁଣାତ୍ମକ ଶିକ୍ଷା, ଗବେଷଣା ଏବଂ ଚରିତ୍ର ଗଠନର ଆବଶ୍ୟକତା ରହିଛି। ଉପରାଷ୍ଟ୍ରପତି ଉଚ୍ଚତର ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଫଳତା ଉପରେ ଆଲୋକପାତ କରି କହିଛନ୍ତି, ଏହା ହେଉଛି ଏକ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ଏବଂ ନାରୀଶକ୍ତିର ପ୍ରତିଫଳନ। ମହିଳାମାନଙ୍କୁ ଉଚିତ ଶିକ୍ଷା ଏବଂ ଉପଯୁକ୍ତ ସୁଯୋଗ ପ୍ରଦାନ ଦ୍ୱାରା ସେମାନେ ସ୍ୱାବଲମ୍ବୀ ହେବା ସହ ବାସ୍ତବରେ ସଶକ୍ତ ହୋଇପାରିବେ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଆସାମର ବିକାଶ ସମ୍ପର୍କରେ ଅବତାରଣା କରି ଶ୍ରୀ ରାଧାକୃଷ୍ଣନ କହିଛନ୍ତି, ଗତ 5 ବର୍ଷ ମଧ୍ୟରେ ଆସାମର ଅର୍ଥନୀତି 45% ବୃଦ୍ଧି ପାଇଛି ଏବଂ ସେଠାରେ ମୁଣ୍ଡପିଛା ଆୟ 2021-22ରୁ 2024-25 ମଧ୍ୟରେ 54% ବୃଦ୍ଧି ଘଟିଛି। 2047 ସୁଦ୍ଧା ବିକଶିତ ଭାରତ ଗଠନ ନେଇ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ପୂରଣ କରିବା ଦିଗରେ ପ୍ରତିଟି ରାଜ୍ୟ, ଅଞ୍ଚଳ, ବିଶେଷକରି ଉତ୍ତର ପୂର୍ବାଞ୍ଚଳର ସମାବେଶୀ ବିକାଶର ଆବଶ୍ୟକତା ରହିଛି। ଉପରାଷ୍ଟ୍ରପତି ଶ୍ରୀ ରାଧାକୃଷ୍ଣନ ଆସାମକୁ ଆଜିଠାରୁ 2 ଦିନିଆ ଗସ୍ତରେ ଯାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତା ମଙ୍ଗଳବାରଠାରୁ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ଶ୍ରୀ ସିଂ ଶ୍ରୀଲଙ୍କାରେ ବରିଷ୍ଠ ନେତୃବୃନ୍ଦ ଏବଂ କଲମ୍ବୋଠାରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବେ। ସେ ମଧ୍ୟ ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ନେତୃବୃନ୍ଦଙ୍କ ଉଚ୍ଚସ୍ତରୀୟ ବୈଠକର ନେତୃତ୍ୱ ନେବେ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଶ୍ରୀ ସିଂଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ପାରମ୍ପରିକ ସମ୍ପର୍କ ଏବଂ ବିକାଶକୁ ଆହୁରି ମଜବୁତ କରିବ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବୃଦ୍ଧି ପାଉଥିବା ସାଂସ୍କୃତିକ ସମ୍ପର୍କ, ସୁରକ୍ଷା, ଆର୍ଥିକ ଏବଂ ବାଣିଜ୍ୟିକ ସହଯୋଗକୁ ସୁଦୃଢ଼ କରିବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜୈବ ବିବିଧତା ଏବଂ ପାରମ୍ପରିକ ଜ୍ଞାନକୁ ନେଇ ଦସ୍ତାବିଜ୍ ପ୍ରସ୍ତୁତି ନେଇ ସ୍ଥାନୀୟ ସ୍ତରରେ ଯୋଜନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଚଣ୍ଡୀଗଡ଼ଠାରେ ରାଜ୍ୟ ଜୈବ ବିବିଧତା ବୋର୍ଡ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜୈବ ବିବିଧତା ପରିଷଦ ଜାତୀୟ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଯାଦବ କହିଛନ୍ତି ଜୈବ ବିବିଧତା ରେଜିଷ୍ଟରଗୁଡ଼ିକୁ ସ୍ଥାନୀୟ ସଂସ୍ଥା ଦ୍ୱାରା ପ୍ରଭାବଶାଳୀ ଢଙ୍ଗରେ ପ୍ରସ୍ତୁତ କରିବା ଆବଶ୍ୟକ। ଏହାଦ୍ୱାରା ସ୍ଥାନୀୟ ଜୈବ ବିବିଧତା ଏବଂ ସମ୍ପୃକ୍ତ ପାରମ୍ପରିକ ଜ୍ଞାନର ଉପଯୋଗ ହେବା ସହ ସେହି ଅଞ୍ଚଳର ବିକାଶ ହୋଇପାରିବ। ଶ୍ରୀ ଯାଦବ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଜୈବ ବିବିଧତା ସଂଶୋଧନ ଆଇନ 2023 ଏବଂ ଜୈବ ବିବିଧତା ନିୟମ 2024 ଅନୁରୂପ ନିୟମ ଏବଂ ସଂସ୍ଥାଗତ ବ୍ୟବସ୍ଥା ପ୍ରସ୍ତୁତ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀ ଯାଦବ ଭାରତର ଦୀର୍ଘକାଳୀନ ପରିବେଶ ନୀତି ଉପରେ ଆଲୋକପାତ କରି ମିଶନ ଲାଇଫ୍, ଏକ୍ ପେଡ଼୍ ମା କେ ନାମ, ଅମୃତ ସରୋବର ଏବଂ ଗ୍ରୀନ୍ କ୍ରେଡିଟ୍ କାର୍ଯ୍ୟକ୍ରମଗୁଡ଼ିକର ସମ୍ପର୍କରେ କହିଥିଲେ। ଜାତୀୟ ଜୈବ ବିବିଧତା ପ୍ରାଧିକରଣ ପକ୍ଷରୁ ଆଜିଠାରୁ ଦୁଇଦିନିଆ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଝାଡ଼ଖଣ୍ଡ ମନ୍ତ୍ରୀ ସୁଦୀପ୍ୟ କୁମାର ସୋନୁଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ରାଧାକୃଷ୍ଣନ କହିଛନ୍ତି ଝାଡ଼ଖଣ୍ଡବାସୀଙ୍କ ପାଇଁ ତାଙ୍କର ସେବା ଏବଂ ଅବଦାନ ଚିରସ୍କରଣୀୟ ହୋଇ ରହିବ। ତାଙ୍କ ପରିବାରବର୍ଗ ଏବଂ ଝାଡ଼ଖଣ୍ଡବାସୀଙ୍କ ପାଇଁ ଉପରାଷ୍ଟ୍ରପତି ସମବେଦନା ଜ୍ଞାପନ କରିଛନ୍ତି। ବିହାର ବନ୍ୟା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଗଙ୍ଗା, ଗଣ୍ଡକ ଏବଂ କୋଶି ସମେତ ଅଧିକାଂଶ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗଙ୍ଗା ନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପାଟନାର ବିଭିନ୍ନ ଘାଟରେ ବନ୍ୟାଜଳ ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗ ପକ୍ଷରୁ ବେଗୁସରାଇ, ଲକ୍ଷିସରାଇ, ମୁଙ୍ଗେର, ଭାଗଲପୁର, କଟିହାର ଜିଲ୍ଲାର ବିଭିନ୍ନ ସ୍ଥାନର ଜଳସ୍ତର ଗଙ୍ଗାନଦୀର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ପାଇଛି। ସାଗର ଜିଲ୍ଲାପାଳ ପ୍ରତିଭା ପାଲ କହିଛନ୍ତି ପ୍ରାୟ 35 ଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁନ୍ଦେଲଖଣ୍ଡ ମେଡିକାଲ କଲେଜ ଏବଂ ସାଗର ଜିଲ୍ଲା ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ସାଗର ଜିଲ୍ଲା ଅନ୍ତର୍ଗତ ବଣ୍ଡା ତହସିଲ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକମାନେ ବରାଜ ଗ୍ରାମର ଅଧିବାସୀ ବୋଲି ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକପ୍ ଏବଂ ଜାରେଡ୍ କୁଷ୍ଣର ଆଜି ୟୁକ୍ରେନ୍ର କିଭ୍କୁ ପ୍ରଥମ ସରକାରୀ ଗସ୍ତ କରିଛନ୍ତି। ରୁଷ ୟୁକ୍ରେନ୍ ବିବାଦର ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଭୟଙ୍କୁ ଆମେରିକା ପକ୍ଷରୁ ପଠାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦାମିର୍ ଜେଲେନ୍ସ୍କି କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧିମାନଙ୍କ ସହ ଗଠନମୂଳକ ଆଲୋଚନା ପାଇଁ କିଭ୍ ପ୍ରସ୍ତୁତ ଅଛି। ମସ୍କୋଠାରେ ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଆଲୋଚନା ପରେ ଆମେରିକାର ଏହି ଦୁଇ ରାଷ୍ଟ୍ରଦୂତ ୟୁକ୍ରେନ୍ ଗସ୍ତ କରିଥିବା ସୂଚନା ମିଳିଛି। ଦୁଇ ରାଷ୍ଟ୍ର ମଧ୍ୟରେ ବୁଝାମଣା ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ଗସ୍ତ ଉଦ୍ଦିଷ୍ଟ। ରୁଷ ରାଷ୍ଟ୍ରପତି ଶ୍ରୀ ପୁତିନ୍ କିଭ୍ ଉପରେ ତିନିଦିନ ଆକ୍ରମଣ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଶ୍ରୀ ଜେଲେନ୍ସ୍କି ମଧ୍ୟ ଆସନ୍ତା ସୋମବାର ପର୍ଯ୍ୟନ୍ତ ମସ୍କୋ ଉପରେ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି। ସେନ୍ଜେନ୍ଠାରେ ଅନୁଷ୍ଠିତ ପୁରୁଷ ଡବଲ୍ସ ଫାଇନାଲ୍ରେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଛନ୍ତି। ଭାରତୀୟ ଯୋଡ଼ି ଚୀନ୍ର ହେ ଜି ତିଙ୍ଗ୍ ଏବଂ ରେନ୍ ଜିଆଙ୍ଗ୍ ୟୁଙ୍କ ଯୋଡ଼ିକୁ 11-21, 21-13 ଏବଂ 21-17 ସେଟ୍ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଭାରତର ଏହା ହେଉଛି ପ୍ରଥମ ଚାଇନା ମାଷ୍ଟର୍ସ ଟାଇଟଲ୍ ହାସଲ। ଭାରତକୁ 2029 ମସିହା ସୁଦ୍ଧା ନିଶାମୁକ୍ତ କରିବା ଲାଗି ତିନିବର୍ଷିଆ ରୂପରେଖ ପ୍ରସ୍ତୁତ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦିଲ୍ଲୀ ଅଟ୍ଟାଳିକା ଭୁଷୁଡ଼ିବା କାରଣରୁ ଗୋଆରେ ବିଭିନ୍ନ କାର୍ଯ୍ୟକ୍ରମ ବାତିଲ। ଶିକ୍ଷାନୁଷ୍ଠାନଗୁଡ଼ିକ ସମାଜ ପାଇଁ ଦାୟିତ୍ୱସମ୍ପନ୍ନ ନାଗରିକ ସୃଷ୍ଟି କରିବା ଉପରେ ଉପରାଷ୍ଟ୍ରପତିଙ୍କ ଗୁରୁତ୍ୱ। ଶ୍ରୀଲଙ୍କାକୁ ଆସନ୍ତା ମଙ୍ଗଳବାରଠାରୁ ତିନିଦିନିଆ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ। ମଧ୍ୟପ୍ରଦେଶରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ଏବଂ ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କଲେ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟି। ସମ୍ବାଦ ଶେଷ ହେଲା।